ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଚାଷ ଆଉ ଗାଁର ବିକାଶ କେନ୍ଦ୍ର ସରକାରଙ୍କର ଦୁଇଟା ମୁଖ୍ୟ ଲକ୍ଷ୍ୟ ଆଏ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ନୂଆ ହିତାଧିକାରୀଙ୍କ ରାସନ କାର୍ଡ ଲାଗି ଆଇଷ୍ଠାନୁମୂଲ ହେଲା ଅନ୍ଲାଇନ୍ ପଞ୍ଜୀକରଣ। ଝାରସୁଗୁଡ଼ାନୁ ମୁମ୍ବାଇକେ ଆଇଷ୍ଠାନୁମୂଲ ହେଲା ସବୁଦିନିଆ ବିମାନ ସେବା। ଆଉ ରାଜ୍ୟ ମାର୍ଚ୍ଚ ପହିଲାନୁ ବଢ଼ିଲା ତାତି 38.5 ଡିଗ୍ରୀ ସହିତ ଟିଟଲାଗଡ଼ ଆଜ ସବୁନୁ ତତଲା ସହର। ଏଥର ପୁରା ଖବର। କେନ୍ଦ୍ର ସରକାର କୃଷି କ୍ଷେତ୍ରକେ ବିକାଶର ପହିଲା ଇଞ୍ଜିନ୍ ଭାବେ ଦେଖସନ୍ ଆଉ ଚାଷୀମାନଙ୍କୁ ସେ ହିସାବେ ସମ୍ମାନ ଦେଇ ଆସୁଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫ ଆଜି ନୂଆଦିଲ୍ଲୀଠାରେ କୃଷି ଆଉ ଗ୍ରାମୀଣ ସମୃଦ୍ଧି ଶୀର୍ଷକ ବଜେଟ୍ ପରର ୱେବିନାର କାର୍ଯ୍ୟକ୍ରମଟି ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଚାଷୀ ଆଉ ଗାଁର ବିକାଶ ସରକାରଙ୍କ ଦୁଇଟା ମୁଖ୍ୟ ଲକ୍ଷ୍ୟ ରହିଛି ଆଉ ସେ ଦିଗେ ବହୁଟେ ପଦକ୍ଷେପ ନିଆଯାଉଛି। 2025-26 ବଜେଟ୍ଟି ବିଲ୍ ଚାଷ ଆଉ ଚାଷୀର ବିକାଶ ଲାଗି ବହୁତ ବ୍ୟବସ୍ଥା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍।
हमने एक किसान केंद्रित डिजिटल इंफ्रास्ट्रक्चर तैयार किया है ताकि देश भर के किसानों तक इस योजना का लाभ पहुंच सके और विजनरी लोग अगर उनका सहयोग होता है तो योजना जल्द से जल्द सफल होती है और ज्यादा अच्छा परिणाम देती है। मैं इसके लिए आप सबके सहयोग की और हमेशा सक्रिय सहयोग देने के लिए आपकी सराहना करना चाहूं।
ଇନ ଜଣାଇ ଦିଆଯାଇପାରେ ଯେ 6 ବଛର ଆଗରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ମୂଲ ହୋଇଥିଲା। ଯୋଜନା ଥି ଏଛେନ୍ତକ ପାଖାପାଖି 11 କୋଟି ଚାଷୀଙ୍କୁ 375,000 କୋଟି ଟଙ୍କା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲିଠାରୁ ଦୁଇଦିନିଆ କେନ୍ଦୁଝର ଗସ୍ତଥି ଯିବେ। ଚମ୍ପୁଆ ଆଉ ରାଇକଳାଠାରେ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫ ସୂଚନା ମିଳିଛି। ଆଇବା ସୋମବାର ଭୁବନେଶ୍ୱରନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଲାଗି ପଞ୍ଜୀକରଣ ଆଜି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ଜନଶୁଣାଣି ପୋର୍ଟାଲ ଆଉ ମୋବାଇଲ୍ ଆପ୍ ଜରିଏ ହଜାରେ ଜଣଙ୍କର ଆବେଦନକେ ଗ୍ରହଣ କରାଯାଇଛି। ଏହି ହଜାରେ ଜଣ ଆବେଦନକାରୀ ନିଜର ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଆଉ ନିଜର ଅଭିଯୋଗ ପତ୍ର ସହିତ ୟୁନିଟ୍ 5 ନଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନ ଧାରିଜ ସମ୍ୟାଥି ଉପସ୍ଥିତ ରହିବା ଲାଗି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ନୂଆ ରାସନ କାର୍ଡ ଲାଗି ଆଇଷ୍ଠାନୁ ପଞ୍ଜୀକରଣ ମୂଲ ହୋଇଛି। ବାଦ ପଡ଼ିଥିବା ଆଉ ରାସନ କାର୍ଡ ନାଇଁ ପାଇଥିବା ଲୋକେ ଅନ୍ଲାଇନ୍ ଜରିଏ ନିଜର ନାଁ ପଞ୍ଜୀକରଣ କରିପାରିବେ। ଏ ମାସର 31 ତାରିଖ ତକ୍ ଏହି ପଞ୍ଜୀକରଣ ପ୍ରକ୍ରିୟା ଚାଲ୍ବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଏହାଦେ ତକ୍ 4 ଲକ୍ଷ ମୃତକଙ୍କ ନାଁଥି ଥିବା ରାସନ କାର୍ଡ କଟିସାରିଲାନ ଆଉ ଆଗ୍କେ ଭିଲ୍ ସର୍ଭେ ଜାରି ରହିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନଥି କାମ କରୁଥିବା ପାଚିକା ଆଉ ସହାୟିକାମାନଙ୍କର ମାସିକିଆ ସାହାଜ ଟଙ୍କା 2,000-3,000 ଟଙ୍କାକେ ବଢ଼ାଯାଇଛି। ଆଇବା April 1 ତାରିଖରୁ ଏହି ବଢ଼ତି ସାହାଜ ଟଙ୍କା ଦିଆଯିବା। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଲାଗି ବଜେଟ୍ରେ ଥିବା ରାଜ୍ୟର ଭାଗନୁ ଏହି ବଢ଼ତି ସାହାଜ ଟଙ୍କା ଦିଆଯିବା। ରାଜ୍ୟ ସରକାର ଆଇପିଏସ୍ ତର୍ଣ୍ଣ ଅଦଲ ବଦଲ କରିଥିବା ବେଳେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀଙ୍କୁ ବଲାଙ୍ଗୀରକେ, ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବକୁଣ୍ଡାଙ୍କୁ କଳାହାଣ୍ଡିକେ ଆଉ କଟକ ରେଲବାଇ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋୟଲଙ୍କୁ ବୌଦ୍ଧ ଏସ୍ପି ଭାବେ ବଦଲି କରିଛନ୍। ସେନ୍ତା ନୂଆପଡ଼ା ଏସ୍ଡିପିଓ ଅମ୍ରିତପାଲ ସିଂଙ୍କୁ ଖୋର୍ଦ୍ଧା ଅତିରିକ୍ତ ଏସ୍ପି ଭାବେ ବଦଲି କରାଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପିସିସିଏଫ୍ ଭାବେ ସୁରେଶ ପନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଶ୍ରୀ ପନ୍ତ ହେଉଛନ୍ 1990 ବ୍ୟାଚ୍ର ଆଇଏଫ୍ଏସ୍ ଅଧିକାରୀ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକେ ଆଇଷ୍ଠାନୁ ବିମାନ ସେବା ମୂଲ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ଏହି ସେବା ଯୋଗାଇ ଦେଉଛି। 232 ସିଟ୍ ଥିବା ଏହି ବିମାନ ଫି ଦିନ ଚଳାଚଳ କରିବା। ବିମାନ ଦ୍ୱିପହରର 1 ବଜେ ଝାରସୁଗୁଡ଼ା ବିମାନ ବନ୍ଦରନ ପହଞ୍ଚିବା ଆଉ 2 ବଜେ ମୁମ୍ବାଇକେ ଯିବା। ଆଜି ପହିଲା ଦିନେ 90 ଜଣ ଯାତ୍ରୀ ଝାରସୁଗୁଡ଼ାକେ ଆସିଥିବାର ବେଳେ ଆଉ 90 ଜଣ ଯାତ୍ରୀ ମୁମ୍ବାଇକେ ଯାତ୍ରା କରିଛନ୍। ଏ ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏଇ ଫ୍ଲାଇଟ୍ ଚଳିବା ଦ୍ୱାରା ଝାରସୁଗୁଡ଼ାର ବିକାଶରେ ଓଡ଼ିଶାର ବିକାଶରେ ସହାୟକ ହେବ। ଦେଶର ଆର୍ଥିକ ରାଜଧାନୀରୁ ଓଡ଼ିଶାର ଆର୍ଥିକ ରାଜଧାନୀକୁ ଇଏ କନେକ୍ଟିଭିଟି ଝାରସୁଗୁଡ଼ାର ଗ୍ରୋଥରେ ଓଡ଼ିଶାର ଗ୍ରୋଥରେ ବହୁତ ବଡ଼ ସହାୟକ ହେବ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷା ବିଜ୍ଞାନ ପ୍ରଶ୍ନପତ୍ର ଥି ଭୁଲ୍ ହୋଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ବିଜ୍ଞାନ ସି ସେଟ୍ ଥି ଚାରମାର୍କା କମ୍ ଅଛେ ବୋଲି ଆଜ ବୋର୍ଡ ତରଫୁ କୁହାଯାଇଛି। ପ୍ରଶ୍ନପତ୍ର ଭୁଲ୍ ଥି କେନ୍ସି ପରୀକ୍ଷାର୍ଥୀଙ୍କର କ୍ଷତି ନାଇଁ ହୁଏ ବୋଲି ଶ୍ରୀ ତରାଇ ଗଣମାଧ୍ୟମକେ ସୂଚନା ଦେଇକରି କହିଛନ୍ତି। ତିନ ନମ୍ଘର ଏନ୍ଟିପିସି ଜାତୀୟ ର୍ୟାଙ୍କିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଆଇବାକାଲିଠାନୁ ପୁରୀର ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ଠାରେ ମୂଲ ହେବା। ଭାରତୀୟ ତୀରନ୍ଦାଜ ସଂଘ, ଏନ୍ଟିପିସି, କେନ୍ଦ୍ର କ୍ରୀଡ଼ା ଆଉ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଓଡ଼ିଶା ସରକାର ଆଉ ରାଜ୍ୟ ତୀରନ୍ଦାଜ ସଂଘର ମିଳିତ ସହଯୋଗଥି ହେବାର୍କେ ଥିବା ପ୍ରତିଯୋଗିତା ମାର୍ଚ୍ଚ 10 ତାରିଖ ତକ୍ ଚାଲ୍ବା ବୋଲି ରାଜ୍ୟ ତୀରନ୍ଦାଜ ସଂଘର ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ ସୂଚନା ଦେଇଛନ୍ତି। ଇତି ସିନିୟର୍, ଜୁନିୟର୍ ଆଉ ସବ୍ଜୁନିୟର୍ ବର୍ଗଥି ଭିନ୍ ଭିନ୍ ରାଜ୍ୟର 376 ଜଣ ପ୍ରତିଯୋଗୀ ଭାଗ ନେବେ ବୋଲି ଶ୍ରୀ ଦାସ କହିଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆଉ ବରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗଥି ଆଇବା 12 ତାରିଖ ବୁଧବାର ଦିନ ସହରର ପାଣି ପଞ୍ଚାୟତ ଭବନଠାରେ ଗୋଟିଏ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ହେବା। ମେଳାଥି ଜିଲ୍ଲାର ସବୁ ବ୍ଲକ ଆଉ ସହର ଇଲାକାର ବେକାର ଜୁଆନ ପିଲା ଟୁକେଲମାନେ ଭାଗ ନେଇପାରବେ। ଇଚ୍ଛୁକ ପ୍ରାର୍ଥୀମାନେ ନିଜ ନିଜର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଆଉ ତାର ନକଲ ସହିତ ଗୋଟିଏ ପାସ୍ପୋର୍ଟ ଫଟୋ, ଆଧାର କାର୍ଡ ଧରିକରି ମେଳାଥି ଯୋଗ ଦେବାରକେ ଜିଲ୍ଲା ପ୍ରଶାସନ ତରଫୁ କୁହାଯାଇଛି। ମାର୍ଚ୍ଚ 8 ତାରିଖ ବରଗଡ଼ଠାରେ ପହିଲା ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ବରଗଡ଼ କୋର୍ଟ ସହିତ ପଦମପୁର, ସୋହେଲା, ବରପାଲି, ଭେଡ଼େନ, ଅତାବିରା ଆଉ ବିଜେପୁର କୋର୍ଟଠାରେ ଏହି ଲୋକ ଅଦାଲତ ଜରିଏ ଗରିବମାନଙ୍କୁ ବିନା ଖର୍ଚ୍ଚାଥି ନ୍ୟାୟ ଦେବାର ବ୍ୟବସ୍ଥା କରାଯିବା ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୂଚନା ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜ ସୁବର୍ଣ୍ଣପୁର ଜିଲ୍ଲାନ ଭୂମିହୀନ ଆଉ ଶିକ୍ଷାନୁଷ୍ଠାନମାନଙ୍କୁ ଜମି ପଟ୍ଟା ସୁନିଶ୍ଚିତ କରିବାର ସହିତ ହାଇଟେକ୍ ସର୍ଭେର ଅଗ୍ରଗତିର ସମୀକ୍ଷା କରିଛନ୍ତି। ରାଜସ୍ୱ ବିଭାଗର କାମ ସହିତ ଜମିଜମା ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର କାମ କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ସମୀକ୍ଷା ବୈଠକଟି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ଅନ୍ୟା ଦାସ ଆଉ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲାନ କେନ୍ତା କରି ସଡ଼କ ଦୁର୍ଘଟଣା ରୋକାଯାଇ ପାରବା ସେ ବାବଦେ ଆଲୋଚନା ହୋଇଥିଲା। ଖାସ୍ କରି ଗାଡ଼ିମାନଙ୍କ ଚେକିଂ ସହିତ ଟ୍ରାଫିକ୍ ନିୟମ ପାଳନ ଉପରେ ସଚେତନ କରବାରକେ ବୈଠକଟି ଜୋର୍ ଦିଆଯାଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ, ନେହେରୁ ଯୁବ କେନ୍ଦ୍ର, ମାଇ ଭାରତ କଳାହାଣ୍ଡି ଶାଖା ଆଉ 64 ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଲ୍ ତରଫୁ କଳାହାଣ୍ଡି ଜିଲ୍ଲା ଅଟାଙ୍ଗଗୁଡ଼ା ସିଆର୍ପିଏଫ୍ କ୍ୟାମ୍ପଠାରେ 16 ନମ୍ଘର ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମର 11 ନମ୍ଘର ଖେପ୍ ଯାତ୍ରା ମୂଲ ହୋଇଛି। କାର୍ଯ୍ୟକ୍ରମଟି ଜିଲ୍ଲାର ମାଓ ଅଧ୍ୟୁଷିତ ଇଲାକାର 20 ଜଣ ଜୁଆନ ପିଲା ଟୁକେଲ ଉତ୍ତରପ୍ରଦେଶକେ ଯାତ୍ରା କରିଛନ୍। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ର 13 ନମ୍ଘର ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର 2 ନମ୍ଘର ସେମିଫାଇନାଲ ମ୍ୟାଚ୍ ଇହାଦେ ଫୁଟବଲ ଆସୋସିଏସନ ଓଡ଼ିଶା ଆଉ ଜର୍ଜ ଟେଲିଗ୍ରାଫ କୋଲକାତା ଦଳ ଭିତରେ ଚାଲିଛି। ଆଇବାକାଲ ଗୋଟିଏ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ହେବା ଆଉ ପରଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବା। ଆଇବା 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର 2 ନମ୍ଘର କିସ୍ତି 6000 ଟଙ୍କା ହିତାଧିକାରୀମାନଙ୍କୁ ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ କହିଛନ୍ ସାରା ରାଜ୍ୟର ପାଖାପାଖି 1 କୋଟି ହିତାଧିକାରୀ ଏହି 6000 ଟଙ୍କା ପାଇବେ। ବ୍ୟାଙ୍କ ଖାତା ସଙ୍ଗେ ଆଧାର ସଂଯୋଗ ଆଉ ଡିବିଟି ସମସ୍ୟା ଲାଗି 2 ଲକ୍ଷ ହିତାଧିକାରୀଙ୍କୁ ପହିଲା କିସ୍ତି ଟଙ୍କା ନାଇଁ ମିଳିପାରି ଏ ଅବସରରେ ସେମାନଙ୍କୁ ବି ସୁଭଦ୍ରା 6000 ଟଙ୍କା ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ବଢ଼ୁଛେ ତାତି। ମାର୍ଚ୍ଚ ମାସ ମୂଲ ହେଉନୁସାର ଆଜ ରାଜ୍ୟର ସବୁ ଇଲାକାନ ଅପ୍ରବଲ ଗରମ ହୋଇଥିଲା। 38.5 ଡିଗ୍ରୀ ତାତି ସହିତ ଟିଟିଲାଗଡ଼ ଆଜ ରାଜ୍ୟର ସବୁନୁ ତତଲା ସହର ହୋଇଛି। 20 ସହରର ଦିନର ତାପମାତ୍ରା ଆଜ 35 ଡିଗ୍ରୀ ଉପରେ ରହିଥିଲା। ଆଇବା 4-5 ଦିନ ଭିତରେ ତାପମାତ୍ରାଥି କିଛି ପରିବର୍ତ୍ତନ ନାହିଁ ହୁଏ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେରଘେ। ଚାଷ ଆଉ ଗାଁର ବିକାଶ କେନ୍ଦ୍ର ସରକାରଙ୍କର 2 ମୁଖ୍ୟ ଲକ୍ଷ୍ୟ ଆଏ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ନୂଆ ହିତାଧିକାରୀଙ୍କ ରାସନ କାର୍ଡ ଲାଗି ଆଷ୍ଠାନୁମୂଲ ହେଲା ଅନ୍ଲାଇନ୍ ପଞ୍ଜୀକରଣ। ଝାରସୁଗୁଡ଼ାନ ମୁମ୍ବାଇକେ ଆଷ୍ଠାନୁମୂଲ ହେଲା ସବୁଦିନିଆ ବିମାନ ସେବା। ଆଉ ରାଜ୍ୟ ମାର୍ଚ୍ଚ ପହିଲାନୁ ବଢ଼ିଲା ତାତି। 38.5 ଡିଗ୍ରୀ ସହିତ ଟିଟିଲାଗଡ଼ ଆଜ ସବୁନୁ ତତଲା ସହର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।